ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ଆଶ୍ଚର୍ଯ୍ୟ କ୍ରିୟା ମୁନ ଅତିବ ପବିତ୍ର ତାଙ୍କ କାର୍ଯ୍ୟ ସବୁ
आम ठिकना एडवेंटिस्ट मीडिया सेंटर एसडीए मिशन कंपाउंड सलिशपुरी पार्क पुणे 411037 महाराष्ट्र बा खोलंतु आमर वेबसाइट जेकोसी एंड्रॉइड फोन स्मार्टफोन डेस्कटॉप लैपटॉप किंबा टैबलेट आमर वेबसाइट www.awr.org/ori वर्तमान चलंतु सुनिबा ईश्वरंक भक्तंक ठारु ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ
ରୋମ୍ର ଲୁଥର ପୃଥକତା ଭାଗ ଦୁଇ ନମସ୍କାର ପ୍ରିୟ ଶ୍ରୋତା ସେହି ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଜମୀ ଅନୁଗ୍ରହ ପରମ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟ ପୂର୍ଣ୍ଣଚନ୍ଦ୍ର ଆଉଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ସେହି ସର୍ବଶକ୍ତି ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ଶୟତାନ ହସ୍ତରୁ ସେ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ସ୍ନେହ, ତାହାଙ୍କ କୃପା, ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟସୋତା ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ରୋମ୍ରୁ ଲୁଥରଙ୍କ କୃତଜ୍ଞତା ଭାଗ ଦୁଇ। ଭାଗ ଏକ ଗତକାଲି ଆମେ ଆଲୋଚନା କରିସାରିଛେ, ତାହେଲେ ଚାଲନ୍ତୁ ଭାଗ ଦୁଇକୁ ଆମେ ଆଗକୁ ବଢ଼େଇବା। ବନ୍ଧୁ, ଯେତେବେଳେ ଲୁଥରଙ୍କ ଦେଖାଗଲା ଯେ ସବୁ ହଜିଯାଇଛି, ସେ ଈଶ୍ୱରଙ୍କ ତାଙ୍କ ପାଇଁ ଜଣେ ବନ୍ଧୁ ଓ ସାହାଯ୍ୟକାରୀ ଉଠାଇବେ ବୋଲି ସେ ବିଶ୍ୱାସ କରିଥିଲେ। ଧାର୍ମିକ ପ୍ଲାଉଟିକ୍ ଲୁଥରଙ୍କ ମନରେ ଈଶ୍ୱରଙ୍କ ବାକ୍ୟ ଖୋଲି ତାଙ୍କୁ ନିଜଠାରୁ ଦୂରେଇ ରହିବାକୁ, ଈଶ୍ୱରଙ୍କ ନିୟମର ଉଲ୍ଲଙ୍ଘନ ପାଇଁ ଅସୀମ ଦଣ୍ଡର ଭାବନାକୁ ବନ୍ଦ କରିବାକୁ ଏବଂ ତାଙ୍କ ପାପ କ୍ଷମାକାରୀ ତ୍ରାଣକର୍ତ୍ତା ଯୀଶୁଙ୍କୁ ଦେଖ, ତୁମର ପାପ ହେତୁ ନିଜରୁ ନିର୍ଯାତନ ଦେବା ପରିବର୍ତ୍ତେ ନିଜକୁ ମୁକ୍ତିଦାତାଙ୍କ ବାହୁରେ ଫିଙ୍ଗି ଦିଅ, ତାଙ୍କ ଉପରେ ବିଶ୍ୱାସ କର, ତାଙ୍କ ଜୀବନର ଧାର୍ମିକତା, ତାଙ୍କ ମୃତ୍ୟୁ ପ୍ରାୟଚିତ୍ତର, ପରମେଶ୍ୱରଙ୍କ ପୁତ୍ରଙ୍କ କଥା ଶୁଣ, ତୁମକୁ ଈଶ୍ୱରଙ୍କ ଅନୁଗ୍ରହର ଆଶ୍ୱାସନା ଦେବା ପାଇଁ ସେ ମନୁଷ୍ୟ ହୋଇଥିଲେ ବୋଲି ଆମେ ଦେଖୁଅଛୁ। ଯିଏ ତୁମକୁ ପ୍ରଥମେ ଭଲ ପାଇଥିଲା ତାକୁ ତୁମେ ପ୍ରେମ କର, ଏହିପରି ଦୟାଳୁ ଦୃତ ଏପରି କହିଥିଲେ। ତାଙ୍କ କଥା ଲୁଥରଙ୍କ ମନରେ ଏକ ଗଭୀର ପ୍ରଭାବ ପକାଇଥିଲା। ବନ୍ଧୁ, ଦୀର୍ଘ ଦିନର ତ୍ରୁଟି ସହିତ ଅନେକ ସଂଘର୍ଷ ପରେ ସେ ସତ୍ୟକୁ ବୁଝିବାରେ ସକ୍ଷମ ହୋଇଥିଲେ ଏବଂ ତାଙ୍କ ଅସୁବିଧାଜନକ ଆତ୍ମାକୁ ଶାନ୍ତି ଆସିଲା। ଲୁଥରଙ୍କ ପୁରୋହିତଙ୍କ ଭାବରେ ନିଯୁକ୍ତ କରାଯାଇଥିଲା ବନ୍ଧୁ, ଏବଂ କୋଷ୍ଠରୁ ୱିନେଷ୍ଟର ବର୍ଷ ୱିଟନବର୍ଗ ବିଶ୍ୱବିଦ୍ୟାଳୟର ପ୍ରଫେସର ଶିପକୁ ଡକାଯାଇଥିଲା। ଏଠାରେ ସେ ମୂଳ ଭାଷାରେ ଶାସ୍ତ୍ର ଅଧ୍ୟୟନର ନିଜକୁ ପ୍ରୟୋଗ କଲେ। ସେ ବାଇବଲ ଉପରେ ଅଧ୍ୟାପନା କରିବା ଆରମ୍ଭ କଲେ ଏବଂ ଗୀତ ସଂଗୀତା, ସୁସମାଚାର ଏବଂ ପତ୍ରଗୁଡ଼ିକ ଆନନ୍ଦିତ ଶ୍ରୋତାମାନଙ୍କୁ ଭିଡ଼ ପାଇଁ ଖୋଲା ହେଲା ବନ୍ଧୁ। ତାଙ୍କ ବନ୍ଧୁ କଥା ସର୍ବୋଚ୍ଚ ପପିଜ ତାଙ୍କୁ ନମ୍ବର ଉପରକୁ ଯାଇ ଈଶ୍ୱରଙ୍କ ବାକ୍ୟ ପ୍ରଚାର କରିବାକୁ ଅନୁରୋଧ କରିଥିଲେ। ପୃଷ୍ଠଙ୍କ ସ୍ଥାନରେ ଲୋକମାନଙ୍କ ସହ କଥା ହେବାକୁ ନିଜକୁ ଅଯୋଗ୍ୟ ମନେ କରି ଲୁଥର ଧ୍ୱାଧାବୋଧ କଲେ। ଦୀର୍ଘ ଦିନର ସଂଘର୍ଷ ପରେ ହିଁ ସେ ନିଜ ବନ୍ଧୁମାନଙ୍କ ଅନୁରୋଧକୁ ମାନିଥିଲେ। ସେ ଶାସ୍ତ୍ରର ଶକ୍ତିଶାଳୀ ଥିଲେ ଏବଂ ଈଶ୍ୱରଙ୍କ କୃପା ତାଙ୍କ ଉପରେ ରହିଥିଲା। ତାଙ୍କର ବକ୍ତବ୍ୟ ତାଙ୍କ ଶ୍ରୋତାମାନଙ୍କୁ ଆକର୍ଷିତ କରିଥିଲା। ସ୍ୱଚ୍ଛତା ଏବଂ ଶକ୍ତି ଯାହା ସହିତ ସେ ସତ୍ୟ ଉପସ୍ଥାପନା କରିଥିଲେ ସେମାନଙ୍କ ବୁଝାମାନଙ୍କୁ ନିଶ୍ଚିତ କରିଥିଲେ ଏବଂ ତାଙ୍କର ଉତ୍ସାହ ସେମାନଙ୍କ ହୃଦୟକୁ ସ୍ପର୍ଶ କରିଥିଲା। ଲୁଥର ତଥାପି ପପୁ ଚର୍ଚ୍ଚର ପ୍ରକୃତ ପୁତ୍ର ଥିଲେ ଏବଂ ସେ ଭାବିନଥିଲେ ଯେ ସେ ଆଉ କିଛି ହେବେ। ଈଶ୍ୱରଙ୍କ ପ୍ରମାଣର ତାଙ୍କୁ ରୋମ୍ ପରିଦର୍ଶନ କରିବାକୁ ନିଆଗଲା। ସେ ପାଦରେ ଯାତ୍ରା କରି ରାସ୍ତାରେ ଥିବା ମଠମାନଙ୍କର ରହିଲେ। ଇଟାଲୀର ଏକ କନଭେଣ୍ଟରେ ସେ ଦେଖିଥିବା ଧନ ମହିମା ଏବଂ ବିଳାସପୂର୍ଣ୍ଣତା ଉପରେ ଆଶ୍ଚର୍ଯ୍ୟ ହୋଇଥିଲେ। ରାଜକୁମାର ରାଜତ୍ୱ ସହିତ ଭିକ୍ଷୁମାନେ ଚମତ୍କାର ଆପାର୍ଟମେଣ୍ଟରେ ବାସ କଲେ। ନିଜକୁ ସବୁଠାରୁ ଧନୀ ଏବଂ ମହଙ୍ଗା ପୋଷାକରେ ପରିଧାନ କଲେ ଏବଂ ଏକ ସୁନ୍ଦର ଟେବୁଲରେ ଭୋଜନ କଲେ। ଯନ୍ତ୍ରଣାଦାୟକ ଭୁଲ ସହିତ ଲୁଥର ଏହି ଦୃଶ୍ୟକୁ ନିଜ ଜୀବନର ଆତ୍ମା ଅସ୍ୱୀକାର ଏବଂ କଷ୍ଟ ସହିତ ତୁଳନା କରିଥିଲେ। ତାଙ୍କ ମନ ବୋଲି ବିଚଳିତ ହେବାକୁ ଲାଗିଲା। ଶେଷରେ ସେ ସାତ ପାହାଡ଼ ବିଚିତ ସହରକୁ ଦେଖିଲେ। ଗଭୀର ଭାବନା ସହିତ ସେ ପୃଥିବୀର ପ୍ରମାଣ କଲେ। ଚିତ୍କାର କରି କହିଲେ, ପବିତ୍ର ରୋମ୍, ମୁଁ ଆପଣଙ୍କୁ ନମସ୍କାର କରୁଛି। ସେ ସହରରେ ପ୍ରବେଶ କଲେ, ଚର୍ଚ୍ଚ ଗୁଡ଼ିକର ପରିଦର୍ଶନ କଲେ। ପୁରୋହିତ ଏବଂ ଭିକ୍ଷୁମାନଙ୍କ ଦ୍ୱାରା ପୁନର୍ବୃତ୍ତିତ ହୋଇଥିବା ଚମତ୍କାର କାହାଣୀ ଶୁଣିଲେ ଏବଂ ଅବିଶ୍ୱାସୀୟ ସମସ୍ତ ସମାରୋହ ପାଳନ କଲେ। ଯେକୌଣସି ସ୍ଥାନରେ ସେ ଦୃଶ୍ୟକୁ ଦେଖୁଥିଲେ ଯାହା ତାଙ୍କୁ ଆଶ୍ଚର୍ଯ୍ୟ ଏବଂ ଭୟଭୀତ କରିଥିଲା। ସେ ଦେଖିଲେ ଧର୍ମଯାଜକଙ୍କ ସମସ୍ତ ଶ୍ରେଣୀ ମଧ୍ୟରେ ଅଧର୍ମ ଅଛି। ସେ ପ୍ରେଲଟରୁ ଅଶ୍ଳୀଳ ଥଟ୍ଟା ଶୁଣିଥିଲେ ଏବଂ ବହୁ ସମୟରେ ମଧ୍ୟ ସେମାନଙ୍କର ଭୟଙ୍କର ଅପମାନରେ ଭରି ଯାଉଥିଲା। ସେ ଭିକ୍ଷୁ ଏବଂ ନାଗରିକମାନଙ୍କ ସହ ମିଶିବା ବେଳେ ସେ ବିସର୍ଜନ ଅପମାନନାକୁ ଭେଟିଥିଲେ। ସେ ଯେଉଁ ସ୍ଥାନକୁ ଯିବେ ପବିତ୍ରତା ସ୍ଥାନରେ ସେ ଅପବିତ୍ରତା ପାଇଲେ। ସେ ଲେଖିଛନ୍ତି, ଏହିପରି ବନ୍ଧୁ, ରୋମରେ କେଉଁ ପାପ ଓ କୃତ୍ୟାକ କାର୍ଯ୍ୟ କରାଯାଇଛି ତାହା କେହି କଳ୍ପନା କରିପାରିବେ ନାହିଁ। ସେମାନଙ୍କୁ ବିଶ୍ୱାସ କରିବାକୁ ଦେଖାଯିବା ଏବଂ ଶୁଣିବା ଜରୁରୀ ବୋଲି ସେ କହିଲେ। ଏହିପରି ଭାବରେ ସେମାନେ କହିବାର ଅଭ୍ୟାସରେ ଅଛନ୍ତି ବୋଲି ସେ କହିଲେ। ଯଦି ନର୍କ ଅଛି ତେବେ ରୋମ୍ ଏହା ଉପରେ ନିର୍ମିତ ହୋଇଛି ବୋଲି ସେ କହିଥିଲେ। ବନ୍ଧୁ, ଏହା ଏକ ପାତାଳ ଯେଉଁଠାରୁ ସମସ୍ତ ପ୍ରକାରର ପାପ ସୃଷ୍ଟି କରେ ବୋଲି ସେ ଏହିପରି ତାଙ୍କ ଲେଖାରେ ସେ ଲେଖିଥିଲେ। ସମ୍ରାଟ ଏକ ଅବସାଦ ଦ୍ୱାରା ପୋପ୍ ଦ୍ୱାରା ସମସ୍ତେ ଆଣ୍ଠୁ ମାଡ଼ି ପିଲାତଙ୍କ ସିଡ଼ି ଉପରକୁ ଯିବା ଉଚିତ ବୋଲି ପ୍ରତିଜ୍ଞା କରାଯାଇଥିଲା। ରୋମାନ ବିଚାର ହଲ୍ ଛାଡ଼ିବା ପରେ ଜେରୁସାଲମକୁ ରୋମ୍କୁ ଚମତ୍କାର ଭାବରେ ପଠାଯାଇଥିଲା। ଲୁଥର ଦିନେ ଏହି ପଦପକ୍ଷରେ ଅତିଷ୍ଠ ଭାବରେ ଚାଲୁଥିଲେ ଯେତେବେଳେ ହଠାତ୍ ବ୍ରଜପରି ଏକ ସ୍ୱର ତାଙ୍କୁ କହିଲା, ଧାର୍ମିକମାନେ ବିଶ୍ୱାସ ଦ୍ୱାରା ବଞ୍ଚିବେ ବୋଲି ରୋମିଓ 1:17। ସେ ପାଦ ତଳେ ଠିଆ ହୋଇ ଲଜ୍ଜା ଓ ଭୟଭୀତ ସ୍ଥାନକୁ ତ୍ୱରିତ ହେଲେ। ସେହି ଲେଖା କେବେ ବି ତାଙ୍କ ପ୍ରାଣ ଉପରେ ନିଜର ଶକ୍ତି ହରାଇଲା ନାହିଁ। ସେହି ଦିନଠାରୁ ସେ ପରିତ୍ରାଣ ପାଇଁ ମନବୀୟ କାର୍ଯ୍ୟ ଉପରେ ବିଶ୍ୱାସର ଖରାପତା ଏବଂ କୃଷ୍ଣଙ୍କ ଗୁଣରେ ନିରନ୍ତର ବିଶ୍ୱର ଆବଶ୍ୟକତା ପୂର୍ବ ଅପେକ୍ଷା ଅଧିକ ସ୍ପଷ୍ଟ ଭାବରେ ଦେଖିଲେ। ତାଙ୍କ ଆଖି ଖୋଲା ଯାଇଥିଲା ଏବଂ ପୁନର୍ବାର ବନ୍ଦ ହେବାର ନାହିଁ। ପୋପଙ୍କ ଭ୍ରମରେ ଯେତେବେଳେ ସେ ରୋମର ମୁହଁ ବୁଲାଇଲେ ସେତେବେଳେ ସେ ମଧ୍ୟ ହୃଦୟରେ ବିମୁଖ ହୋଇଥିଲେ ଏବଂ ସେହିଦିନଠାରୁ କୃତଜ୍ଞତା ଆହୁରି ବଢ଼ି ଚାଲିଥିଲା। ବନ୍ଧୁ, ଯେପର୍ଯ୍ୟନ୍ତ ସେ ପୋପ ଚର୍ଚ୍ଚ ସହିତ ସମସ୍ତ ସମ୍ପର୍କ ବିଚ୍ଛିନ୍ନ କରିଥିଲେ, ରୋମକୁ ଫେରିବା ପରେ ଲୁଥର ୱାଟନବର୍ଗ ବିଶ୍ୱବିଦ୍ୟାଳୟର ଈଶ୍ୱରଙ୍କ ଡାକ୍ତରଙ୍କ ଡିଗ୍ରୀ ହାସଲ କରିଥିଲେ। ବର୍ତ୍ତମାନ ସେ ନିଜକୁ ଭଲ ପାଉଥିବା ଶାସ୍ତ୍ରର ଉତ୍ସର୍ଗ କରିବା ପାଇଁ ସ୍ୱାଧୀନତା ପାଇଥିଲେ। ସେ ତାଙ୍କ ଜୀବନର ସମସ୍ତ ଦିନ ଯତ୍ନର ସହ ଅଧ୍ୟୟନ କରିବା ଏବଂ ଈଶ୍ୱରଙ୍କ ବାକ୍ୟକୁ ବିଶ୍ୱାସର ସହିତ ପ୍ରଚାର କରିବା ପାଇଁ ଏକ ଶପଥ ନେଇଥିଲେ। ସେ ଆଉ ଜଣେ କିମ୍ବା ପ୍ରଫେସର ନୁହନ୍ତି, ବରଂ ବାଇବଲର ପ୍ରାଧିକୃତ ହେଲା। ସେ ଭକିଲା ଏବଂ ସତ୍ୟ ପାଇଁ ତୃତାର୍ଥ ଥିବା ଈଶ୍ୱରଙ୍କ ଫଳକୁ ଖାଇବାକୁ ଦେବା ପାଇଁ ତାଙ୍କୁ ମେଷପାଳକଙ୍କ ଭାବରେ ଡକାଯାଇଥିଲା। ସେ ଦୃଢ଼ ଭାବରେ ଘୋଷଣା କରିଛନ୍ତି ଯେ ଖ୍ରୀଷ୍ଟିଆନମାନେ ପବିତ୍ର ଶାସ୍ତ୍ର ଅଧିକାର ଉପରେ ନିର୍ଭର କରୁଥିବା ଅନ୍ୟ କୌଣସି ଶିକ୍ଷା ଗ୍ରହଣ କରିବା ଉଚିତ ନୁହେଁ। ଏହି ଶବ୍ଦଗୁଡ଼ିକ ପାପଲ ସର୍ବୋଚ୍ଚତାର ମୂଳଦୁଆକୁ ଆଘାତ କଲା। ସେମାନେ ସଂସ୍କାରକ ଗୁରୁତ୍ୱପୂର୍ଣ୍ଣ ନୀତି ଧାରଣା କରିଥିଲେ। ଲୁଥର ଈଶ୍ୱରଙ୍କ ବାକ୍ୟଠାରୁ ମାନବ ତତ୍ତ୍ୱକୁ ଉଚ୍ଚ କରିବାର ବିପଦ ଦେଖିଲେ। ସେ ନିର୍ଭୟରେ ବିଦ୍ୟାଳୟର ଛାତ୍ରମାନଙ୍କ କଳ୍ପନା ଅବିଶ୍ୱାସନୀୟତା ଉପରେ ଆକ୍ରମଣ କରିଥିଲେ ଏବଂ ଦର୍ଶନ ଏବଂ ଧର୍ମଶାସ୍ତ୍ରକୁ ବିରୋଧ କରିଥିଲେ, ଯାହା ଦୀର୍ଘ ଦିନ ଧରି ଲୋକଙ୍କ ଉପରେ ଏକ ପ୍ରଭାବ ପକାଉଥିଲା। ସେ ଏପରି ଅଧ୍ୟୟନକୁ କେବଳ ମୂଲ୍ୟହୀନ ନୁହେଁ ବରଂ କ୍ଷତିକାରକ ବୋଲି ନିନ୍ଦା କରିଥିଲେ ଏବଂ ଦାର୍ଶନିକ ତଥା ଧର୍ମଶାସ୍ତ୍ରଙ୍କ ଅତ୍ୟାଧୁନିକ ସତ୍ୟକୁ ଭବିଷ୍ୟତ ବକ୍ତା ଏବଂ ପ୍ରେତମାନଙ୍କ ଦ୍ୱାରା ସ୍ଥାପିତ ଅନନ୍ତ ସତ୍ୟକୁ ତାଙ୍କ ଶ୍ରୋତାମାନଙ୍କ ମନକୁ ପରିଣତ କରିବାକୁ ଚେଷ୍ଟା କରୁଥିଲେ। ବହୁମୂଲ୍ୟ ବାର୍ତ୍ତା ଯାହା ସେ ତାଙ୍କ ଶବ୍ଦ ଉପରେ ଝୁଲୁଥିବା ଉତ୍ସାହୀ ଜନତାଙ୍କ ବହନ କରିଥିଲେ, ଏହିପରି ଶିକ୍ଷା ସେମାନଙ୍କ କାନରେ କେବେ ପଡ଼ିନଥିଲା। ବନ୍ଧୁ, ଜଣେ ଉଦ୍ଧାରକାରୀଙ୍କ ପ୍ରେମର ଖୁସି ଖବର ତାଙ୍କର ପ୍ରାୟୋଚିତ ରକ୍ତ ମାଧ୍ୟମରେ କ୍ଷମା ଏବଂ ଶାନ୍ତିର ନିଶ୍ଚିତତା ସେମାନଙ୍କ ହୃଦୟକୁ ଆନନ୍ଦିତ କଲା ଏବଂ ସେମାନଙ୍କର ମଧ୍ୟରେ ଏକ ଅମର ଆଶା ପ୍ରେରଣା କଲା। ବେଟନବର୍ଗରେ ଏକ ଆଲୋକ ପ୍ରଜ୍ୱଳିତ ହେଲା ଯାହାର କିରଣ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ବିସ୍ତାର ହେବା ଉଚିତ ଏବଂ ସମୟରେ ଶେଷ ପର୍ଯ୍ୟନ୍ତ ଉଜ୍ଜଳତା କରିବା ଉଚିତ। କିନ୍ତୁ ଆଲୋକ ଏବଂ ଅନ୍ଧକାର ଏକତ୍ର ହୋଇପାରିବ ନାହିଁ। ବନ୍ଧୁ, ସତ୍ୟ ଏବଂ ତ୍ରୁଟି ମଧ୍ୟରେ ଏକ ଅପୂରଣୀୟ ଦ୍ୱନ୍ଦ୍ୱ ଅଛି। ଗୋଟିଏକୁ ଏସମର୍ଥ କରିବା ଏବଂ ରକ୍ଷା କରିବା ହେଉଛି ଅନ୍ୟକୁ ଆକ୍ରମଣ କରିବା ଏବଂ ପରାସ୍ତ କରିବା। ଆମର ତ୍ରାଣକର୍ତ୍ତା ନିଜେ ଘୋଷଣା କରନ୍ତି, ବନ୍ଧୁ, ମୁଁ ଶାନ୍ତି ପଠାଇବା ପାଇଁ ନୁହେଁ ବରଂ ଖଣ୍ଡା ଆଣିବା ପାଇଁ ଆସିଛି। ମାଥ୍ୟୁ 10:34। ସଂସ୍କାର ଖୋଲିବାର ଅଛି। କିଛି ବର୍ଷ ପରେ ଲୁଥର କହିଛନ୍ତି ଏହିପରି, ବନ୍ଧୁ, ଈଶ୍ୱର ମୋତେ ମାର୍ଗଦର୍ଶନ କରନ୍ତି ନାହିଁ, ସେ ମୋତେ ଆଗକୁ ଠେଲି ଦିଅନ୍ତି, ସେ ମୋତେ ନେଇଯାଆନ୍ତି। ମୁଁ ମୋର ଗୁରୁ ନୁହେଁ, ମୁଁ ବିଶ୍ରାମରେ ରହିବାକୁ ଇଚ୍ଛା କରେ, କିନ୍ତୁ ମୋତେ ନିପେକ୍ଷ କରାଗଲା। ଉତ୍ତେଜନା ଏବଂ ବିପ୍ଳବ ମଧ୍ୟରେ ତାଙ୍କୁ ବର୍ତ୍ତମାନ ଏହି ପ୍ରତିଯୋଗିତାରେ ଉତ୍ସାହିତ ହେବାକୁ ଯାଇ ଯାଉଥିଲା। ରୋମାନ ଚର୍ଚ୍ଚ ଈଶ୍ୱରଙ୍କ ଅନୁଗ୍ରହର ବାଣିଜ୍ୟ କରିବାର କରିଥିଲା। ଟଙ୍କା ପରିବର୍ତ୍ତନକାରୀଙ୍କର ଟେବୁଲ ତାଙ୍କ ଦେବୀ ପାଖରେ ସ୍ଥାପିତ ହୋଇଥିଲା ଏବଂ କ୍ରେତା ଏବଂ ବିକ୍ରେତାଙ୍କ ପାଟିତୁଣ୍ଡ ସହିତ ବାୟୁ ଚିତ୍କାର କଲା। ରୁମ୍ରେ ଷ୍ଟାଣ୍ଡ ପିତରଙ୍କ ଚର୍ଚ୍ଚ ନିର୍ମାଣ ପାଇଁ ପାଣ୍ଠି ସଂଗ୍ରହର ନିବେଦନ ଅନୁଆଇ ପୋପଙ୍କ କର୍ତ୍ତୃପକ୍ଷଙ୍କ ଦ୍ୱାରା ପାପ ପାଇଁ ଇଣ୍ଡଲଜେନ୍ସ ସର୍ବସାଧାରଣରେ ପ୍ରଦାନ କରାଯାଉଥିଲା। ଅପରାଧର ମୂଲ୍ୟ ଅନୁଆଇ ଈଶ୍ୱରଙ୍କ ଉପସନ ପାଇଁ ଏକ ମନ୍ଦିର ନିର୍ମାଣ କରାଯାଉଥିଲା। ଅଧର୍ମର ମୂଳଦୁଆ ନିଜ ରୋମର ବୃଦ୍ଧି ପାଇଁ ଗ୍ରହଣ କରାଯାଉଥିବା ଉପାୟଗୁଡ଼ିକ ତାଙ୍କ ଶାନ୍ତି ଏବଂ ମହାନତା ପାଇଁ ଘାତକ ଟଙ୍କା ସୃଷ୍ଟି କରିଥିଲା। ଏହା ହିଁ ପେପରୀର ଶତ୍ରୁମାନଙ୍କ ମଧ୍ୟରୁ ସବୁଠାରୁ ନିଷ୍ଠପାର ଏବଂ ସଫଳତାକୁ ଜାଗ୍ରତ କରିଥିଲା ଏବଂ ଯୁଦ୍ଧକୁ ନେଇ ପପୁ ସିଂହାସନକୁ ହଲାଇ ପଣ୍ଟି ମୁଣ୍ଡରେ ତ୍ରିଗୁଣ ମୁକୁଟ ପିନ୍ଧିଥିଲେ। ଜର୍ମାନୀରେ ଇଣ୍ଡଲଜେନ୍ସ ବିକ୍ରୟ ପାଇଁ ନିଯୁକ୍ତ ଅଧିକାରୀ ନାମରେ ଟେଟଲର ସମାଜ ବିରୁଦ୍ଧରେ ତଥା ଈଶ୍ୱରଙ୍କ ନିୟମ ବିରୁଦ୍ଧରେ ଦୋଷୀ ସାବ୍ୟସ୍ତ ହୋଇଥିଲେ, କିନ୍ତୁ ତାଙ୍କ ଅପରାଧ ହେତୁ ଦଣ୍ଡରୁ ରକ୍ଷା ପାଇ ସେ ପୋପ୍ର ଦୟାଳୁ ତଥା ଅସାଧୁ ପ୍ରକଳ୍ପକୁ ଆଗକୁ ନେବା ପାଇଁ ନିୟୋଜିତ ହୋଇଥିଲେ। ଏକ ଅଜ୍ଞ ବିଶ୍ୱାସୀ ଏବଂ ଅନ୍ଧବିଶ୍ୱାସୀ ଲୋକଙ୍କୁ ପ୍ରତାରଣା କରିବା ପାଇଁ ସେ ଅତ୍ୟଧିକ ଚମତ୍କାର ମିଥ୍ୟା ଏବଂ ଅନୁସଙ୍ଗୀତ ଚମତ୍କାର କାହାଣୀଗୁଡ଼ିକର ପୁନରାବୃତ୍ତି କଲେ। ଯଦି ସେମାନେ ଈଶ୍ୱରଙ୍କ ବାକ୍ୟ ଧାରଣା କରିଥାନ୍ତେ ତେବେ ସେମାନେ ଏହିପରି ପ୍ରତାରିତ ହୋଇନଥାନ୍ତେ। ବନ୍ଧୁ, ସେମାନଙ୍କର ଉଚ୍ଚାଭିଳାଷୀ ନେତାଙ୍କ ଶକ୍ତି ଏବଂ ଧନକୁ ଫୁଲିଯିବା ପାଇଁ ସେମାନଙ୍କ ପୋପଙ୍କ ନିୟନ୍ତ୍ରଣରେ ରଖିବା ବାଇବଲ ସେମାନଙ୍କ ଠାରୁ ଅଟକାଇ ଦିଆଯାଇଥିଲା। ବନ୍ଧୁ, ଟେଟଜେଲ ଏକ ସହରରେ ପ୍ରବେଶ କଲାବେଳେ ଜଣେ ଦୂତ ତାଙ୍କୁ ନିକଟକୁ ଯାଇ ଘୋଷଣା କଲେ, ଈଶ୍ୱର ଏବଂ ପବିତ୍ର ପିତାଙ୍କ କୃପା ଆପଣଙ୍କ ଦ୍ୱାରରେ ଅଛି ଏବଂ ଲୋକମାନେ ନିନ୍ଦନୀୟ ବାହାନାକୁ ସ୍ୱାଗତ କଲେ ଯେପରି ସେ ନିଜେ ଈଶ୍ୱର ସ୍ୱର୍ଗରୁ ସେମାନଙ୍କ ନିକଟକୁ ଓହ୍ଲାଇଛନ୍ତି। ଚର୍ଚ୍ଚରେ କୁଖ୍ୟାତ ଟ୍ରାଫିକ୍ ସ୍ଥାପିତ ହୋଇଥିଲା ଏବଂ ଟେଟଜେଲ ନମ୍ବର ଉପରକୁ ବଢ଼ି ଈଶ୍ୱରଙ୍କ ସବୁଠାରୁ ମୂଲ୍ୟବାନ ଉପହାରକୁ ଭାବରେ ସେହି ଯେଉଁ ଇଣ୍ଟେଲିଜେନ୍ସ ପ୍ରଶଂସା କରୁଥିଲେ। ସେ ପୋଷଣ କରିଛନ୍ତି ଯେ କ୍ଷମା କରିବାର ପ୍ରମାଣପତ୍ର ଦ୍ୱାରା କ୍ଷେତ୍ର ଯାହା କରିବାକୁ ଇଚ୍ଛା କରିବେ ତାହା ତାଙ୍କୁ କ୍ଷମା କରାଯିବ ଏବଂ ଅନୁତାପ କରିବା ମଧ୍ୟ ଆବଶ୍ୟକ ନାହିଁ ବୋଲି ସେମାନେ କହିଥିଲେ। କେବଳ ସେତିକି ନୁହେଁ ବନ୍ଧୁ, ସେ ତାଙ୍କ ଶ୍ରୋତାମାନଙ୍କୁ ଆଶ୍ୱାସନା ଦେଇଥିଲେ ଯେ କେବଳ ଜୀବନ୍ତ ନୁହେଁ ମୃତ୍ୟୁମାନଙ୍କର ବଞ୍ଚାଇବା ପାଇଁ ସେହି ଇଣ୍ଟେଲିଜେନ୍ସ ଶକ୍ତି ଅଛି ବୋଲି। ଯେହେତୁ ସେହି ମୁହୂର୍ତ୍ତରେ ଟଙ୍କା ତାଙ୍କ ଚାରିର ତଳ ଆଡ଼କୁ ଝୁଲିଯିବା ଉଚିତ, ଯେଉଁ ଆତ୍ମାଙ୍କ ପାଇଁ ଏହା ଦିଆଯାଇଥିଲା ସେହି ଆତ୍ମାକୁ ରକ୍ଷା ପାଇବା ଏବଂ ସ୍ୱର୍ଗ ଯିବ ବୋଲି। ବନ୍ଧୁ, ଦେଖନ୍ତୁ କେ ବର୍ଗରଙ୍କ ଦେଖନ୍ତୁ ସଂସ୍କାର ଇତିହାସରେ ଆପଣ ଏହିପରି ପାଇପାରିବେ। ଯେତେବେଳେ ସାଇମନ୍ ସାମାଗ ପ୍ରେତମାନଙ୍କ ଚମତ୍କାର କରିବାର ଶକ୍ତି କିଣିବାକୁ ପ୍ରସ୍ତାବ ଦେଲେ, ଭିତର ତାଙ୍କୁ ଉତ୍ତର ଦେଲେ, ତୁମର ଟଙ୍କା ତୁମ ସହିତ ନଷ୍ଟ ହୋଇଯାଅ, କାରଣ ତୁମେ ବାଛିଛ ଯେ ଈଶ୍ୱର ତାଙ୍କ ଟଙ୍କା ସହିତ କିଣା ଯାଇପାରେ। କିନ୍ତୁ ଟେଟଜେଲଙ୍କ ଅଫରଙ୍କୁ ହଜାର ହଜାର ଉତ୍ସାହର ସହିତ ଗ୍ରହଣ କରାଯାଇଥିଲା। ବନ୍ଧୁ, ତାଙ୍କ ରାଜକୋଷରେ ସୁନା ଓ ରୂପା ପ୍ରବାହିତ ହେଲା। ଟଙ୍କା ସହିତ କିଣା ଯାଇଥିଲା ଏବଂ ପରିତ୍ରାଣ ଯାହାଠାରୁ ଅନୁତାପ ବିଶ୍ୱାସ ଏବଂ ପାପକୁ ପ୍ରତିରୋଧ କରିବା ଏବଂ ପରିତ୍ୟାଗ କରିବାକୁ ଚେଷ୍ଟା କରିବା ଅପେକ୍ଷା ଅଧିକ ସହଜରେ ପ୍ରାପ୍ତ ହୋଇଥିଲା ବନ୍ଧୁ। ଏହିପରି ସେହି ସମୟରେ ପୌପ୍ରଙ୍କ କାର୍ଯ୍ୟ ଚାଲିଥିଲା ବନ୍ଧୁ। ଈଶ୍ୱରଙ୍କ କାର୍ଯ୍ୟକୁ ଭୁଲ ଧ୍ୟାନରେ ଈଶ୍ୱରଙ୍କ ପ୍ରେମକୁ ଭୁଲ ଧ୍ୟାନରେ ଦର୍ଶାଉଥିଲେ। ତାହେଲେ ପ୍ରିୟ ଶ୍ରୋତା ଚାଲନ୍ତୁ ଆମେ ସେହି ସର୍ବଶକ୍ତି ପରମେଶ୍ୱରଙ୍କଠାରେ ନିଜକୁ ସମର୍ପଣ କରି ଆମେ ତାଙ୍କଠାରେ ପ୍ରାର୍ଥନା କରିବା, ଯେପରିକି ଆମ ପ୍ରାର୍ଥନା ସେ ଶୁଣେ, ଆମ ପାପ ସବୁ ସେ କ୍ଷମା କରିବେ। ତାହେଲେ ଚାଲନ୍ତୁ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମି ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତମାନଙ୍କୁ ଶୁଣାଇଲେ ସେହି ବାକ୍ୟ ଅନୁସାରେ ଏମାନଙ୍କୁ ଚାଲିବା ପାଇଁ ବୁଦ୍ଧିରେ ଶକ୍ତିରେ ଜ୍ଞାନରେ ପରିବର୍ତ୍ତନ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଧୋଇଦିଅ। ଆଉ ପରିଶେଷ ଯେବେ ତୁମେ ତୁମ ସେହି ସହସ୍ର ଦୂତଙ୍କ ସହ ଆସିବ, ସେତେବେଳେ ଏମାନଙ୍କୁ ଏକ ବାସସ୍ଥାନ ଦେବ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ବିକ୍ଷମ ଅଛି ଶୁଣି ଗ୍ରହଣ କର, ଆମେନ୍।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରି ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ୍ କରନ୍ତୁ ଆମର ମୋବାଇଲ୍ ଆପ୍। ଆପଣଙ୍କର ମୋବାଇଲ୍ ପ୍ଲେ ଷ୍ଟୋର୍କୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ୍ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।